ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ, ଇଭିଏମ୍ ପରିଚାଳନା, ଷ୍ଟ୍ରଙ୍ଗରୁମ୍ ସୁରକ୍ଷା, ମତଦାନ ଦିନଗୁଡ଼ିକରେ ଶାନ୍ତିଶୃଙ୍ଖଳା, ସାମାଜିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣକୁ ରୋକିବା ସହିତ ମାଦକ ଦ୍ରବ୍ୟର ଚୋରା କାରବାରକୁ ନିୟନ୍ତ୍ରଣ କରିବା ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିସହିତ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା, ଅଭ୍ୟାସଗତ ଅପରାଧିକ ଗିରଫ ନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଗତକାଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିକୁ ମଜବୁତ କରିବା ସହିତ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ ଉପରେ ନଜର ରଖିବା ପାଇଁ ଜଣେ ଆଇଜି ପାହ୍ୟାର ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରିବା ନେଇ ବୈଠକରେ ନିଷ୍ପଭି ହୋଇଥିଲା। ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ମାସ୍କଟ ମିତା ଦିଦିକୁ ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ସ୍ଥାନିତ କରିଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ଭୋଟର ତାଲିକାରେ ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ସେମାନଙ୍କ ଦାୟିତ୍ୱକୁ ପ୍ରଶଂସା କରି ଶ୍ରୀ ଧଳ କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବେ। ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଅଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ଓଡ଼ିଶାର 35 ଜଣଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର 6 ଜଣଙ୍କ ନାମ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଏହି ପ୍ରାର୍ଥୀମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ନିର୍ବାଚନ ସମ୍ଭନ୍ଧିତ ଖର୍ଚ୍ଚର ବିବରଣୀ ଆୟୋଗଙ୍କ ନିକଟରେ ଦାଖଲ କରିନଥିଲେ। ଜନପ୍ରତିନିଧି ଆଇନ 1951 ଧାରା 10 କ ଅନୁସାରେ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ଏମାନଙ୍କୁ ନିର୍ବାଚନରେ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ସମ୍ବନ୍ଧରେ ବିବରଣୀ ଦିଆଯାଇଥିଲା। ସୁନ୍ଦରଗଡ଼ ଜଙ୍ଗଲକୁ ମଧ୍ୟପ୍ରଦେଶର ଏକ ମହାବଳ ବାଘ ଚାଲିଆସିଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ କହିଛନ୍ତି। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ମଧ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟପ୍ରଦେଶ ଜଙ୍ଗଲରୁ ମହାବଳ ବାଘଟି ଓଡ଼ିଶା ଜଙ୍ଗଲକୁ ଚାଲିଆସିଥିବା ନେଇ ସ୍ୱଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ଏହି ମହାବଳ ବାଘଟି ପାଖାପାଖି 1000 କିଲୋମିଟର ଅତିକ୍ରମ କରି ଓଡ଼ିଶା ଆସିଥିବା କୁହାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ବର୍ତ୍ତମାନ 30 ବାଘ ଅଛନ୍ତି। ଏମାନଙ୍କ ମଧ୍ୟରେ 8 ବାଘ ଛୁଆ ଥିବା ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆସନ୍ତା ଦୋଳପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୋଳପୂର୍ଣ୍ଣିମା ଏବଂ ମେଣ୍ଢାପୋଡ଼ି ନୀତି ନିର୍ଘଣ୍ଟ ସହିତ ପୂର୍ଣ୍ଣମୀ ଦିନ ସକାଳ 8ରୁ 9 ମଧ୍ୟରେ ଠାକୁରମାନେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରସ୍ତୁତି କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଖରିଆଣୀଙ୍କ ଦାନହୁଣ୍ଡି ଖୋଲାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ 9 ଦାନହୁଣ୍ଡିରୁ ଗତ 6 ମାସ ମଧ୍ୟରେ 99,72,225 ଟଙ୍କା ମିଳିଛି। ସେହିପରି 66 ବିଦେଶୀ ମୁଦ୍ରା ସମେତ 62 ଗ୍ରାମ ସୁନା ଏବଂ 2 କିଲୋଗ୍ରାମ ରୂପା ମଧ୍ୟ ମିଳିଛି। ଏହି ଗଣତି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ସଦସ୍ୟ ଏଥିରେ ନିୟୋଜିତ ହୋଇଥିଲେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଆୟକର ବିଭାଗ ପକ୍ଷରୁ 2021-22 ବର୍ଷର ଅପଡେଟ୍ ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଚଳିତ ମାସ ଶେଷ ତାରିଖ ରଖାଯାଇଛି। ଯଦିଓ ଜଣେ ଆୟକରଦାତା ଆୟକର ଘୋଷଣା ଠିକ୍ ଭାବରେ କରିନଥିବେ କିମ୍ବା ମୂଳ ବିବରଣୀ ଦାଖଲ କରିନଥିବେ, ତେବେ ଏହି ସମୟସୀମା ମଧ୍ୟରେ ଆୟକର ବିବରଣୀ ଅପଡେଟ୍ ରିଟର୍ଣ୍ଣ କରିବା ପାଇଁ କୁହାଯାଇଛି। ସେହିଭଳି ନିର୍ଦ୍ଧାରଣ ବର୍ଷ 2022-23 ଏବଂ 2023-24 ଅପଡେଟ୍ ରିଟର୍ଣ୍ଣ ମଧ୍ୟ ଜଣେ ଆୟକରଦାତା ଚାହିଁଲେ ଦାଖଲ କରିପାରିବେ ବୋଲି ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପାଣିପାଗ, କାଳବୈଶାଖୀର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ୱର ଜିଲ୍ଲାର ଭୋଗ୍ରାଇ ଅଞ୍ଚଳରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ ଓ କେତେକ ସ୍ଥାନରେ କୁଆପଥର ବର୍ଷା ଏବଂ ଖୁବ୍ ଜୋର୍ରେ ପବନ ବହିବା ସହିତ ଝଡ଼ ବର୍ଷାର ସମ୍ଭାବନା ଅଛି। ଗତ 36 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଦାଠାରେ 42 ମିଲିମିଟର ବର୍ଷା ହୋଇଥିଲା। କାଳବୈଶାଖୀର ପ୍ରଭାବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଲାଗି ରହିବ।
କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଝଡ଼ା ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳେ କଟକ ସହର ଏବଂ ତା'ର ଆଖପାଖ ଅଞ୍ଚଳରେ ଝଡ଼ା ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।